ନମସ୍କାର। ଆସନ୍ତୁ ଆଜି ଆମେ ଆମର ଜୀବନ ସମ୍ବନ୍ଧୀୟ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିବା। ଆମେ ଜାଣୁ ଯେ ଆମର ଜୀବନଟା କ୍ଷଣସ୍ଥାୟୀ, ଜୀବନଟା ଅତି ଶୀଘ୍ର ସରିଯାଏ ଓ ଆମମାନେ ମରଣର ସମ୍ମୁଖୀନ ହେଉ। କିନ୍ତୁ ମୃତ୍ୟୁ ପରେ କ'ଣ ଘଟେ ଆପଣ ଜାଣନ୍ତି କି? ମୃତ୍ୟୁ ପରେ ଆମେ କେଉଁଠିକି ଯାଉ? ଅନେକ ଏ ବିଷୟରେ କିଛି ଜାଣନ୍ତିନି। ସତ୍ୟ ଈଶ୍ୱର ଏ ବିଷୟରେ କ'ଣ କୁହନ୍ତି ଆମେ ପ୍ରତ୍ୟେକ ମନୋଯୋଗ ସହ ଶୁଣିବା ଆବଶ୍ୟକ, ତାହେଲେ ଆମେ ନିଜକୁ ପ୍ରସ୍ତୁତ କରିପାରିବା। ଈଶ୍ୱର ପୃଥିବୀକୁ ଓ ପୃଥିବୀରେ ଥିବା ସମସ୍ତ ବସ୍ତୁକୁ ସୃଷ୍ଟି କରିଛନ୍ତି। ସେ ସ୍ୱର୍ଗରେ ବାସ କରନ୍ତି, ତାଙ୍କର ନିବାସ ଚିର ସୁନ୍ଦର ଓ ସଦା ଆଲୋକିତ। ଈଶ୍ୱର ଆମ ପ୍ରତ୍ୟେକଙ୍କୁ ପ୍ରେମ କରନ୍ତି ଓ ସେ ଚାହାନ୍ତି ଯେପରି ଆମେ ତାଙ୍କ ସହିତ ସ୍ୱର୍ଗରେ ବାସ କରୁ। ମୃତ୍ୟୁ ପରେ ସେହି ଚିର ସୁଖମୟ ସ୍ଥାନକୁ ଆମକୁ ନେଇଯିବା ପାଇଁ ସେ ଚାହାନ୍ତି। କିନ୍ତୁ ସେ ସ୍ଥାନକୁ ଯିବା ପାଇଁ ଗୋଟିଏ ବାଧାର କାରଣ ରହିଛି ଓ ତାହା ହେଉଛି ଆମର ପାପପୂର୍ଣ୍ଣ ଜୀବନ। ଈଶ୍ୱର ପାପକୁ ଘୃଣା କରନ୍ତି ଓ ସେ କହନ୍ତି ଯେ ପ୍ରତ୍ୟେକ ପାପ ପାଇଁ ଦଣ୍ଡ ସୁନିଶ୍ଚିତ। ସେହି ଦଣ୍ଡ ହେଉଛି ମୃତ୍ୟୁ ପରେ ଅନନ୍ତକାଳ ନରକ ଭୋଗ। ନରକ ହେଉଛି ଚିର ପ୍ରଜ୍ୱଳିତ ଅଗ୍ନି ଓ ଯନ୍ତ୍ରଣାର ସ୍ଥାନ। କିନ୍ତୁ ଈଶ୍ୱର ଏ ଜଗତର ସମସ୍ତ ଲୋକଙ୍କୁ ଅତ୍ୟନ୍ତ ପ୍ରେମ କରୁଥିବାରୁ ସେମାନଙ୍କୁ ଏହି ନରକର ଯନ୍ତ୍ରଣାରୁ ରକ୍ଷା କରିବା ପାଇଁ ଏକ ବ୍ୟବସ୍ଥା କଲେ। ସେ ନିଜର ଏକମାତ୍ର ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ପରିତ୍ରାଣକର୍ତ୍ତା ରୂପେ ଏ ଜଗତକୁ ପଠାଇଲେ। ସେ ଶିଶୁ ରୂପେ ଏ ଜଗତରେ ଜନ୍ମ ନେଲେ ଓ ବଡ଼ ହୋଇ ଆମ ପରି ମଣିଷ ହେଲେ। ସେ ସମ୍ପୂର୍ଣ୍ଣ ପବିତ୍ର ରୂପେ ନିଜର ଜୀବନ କାଟିଥିଲେ ଓ ଶେଷରେ ମନୁଷ୍ୟମାନଙ୍କର ପାପର ପ୍ରାୟଶ୍ଚିତ ରୂପେ ସେ କୃଷରେ ନିଜକୁ ବଳିଦାନ ରୂପେ ଉତ୍ସର୍ଗ କଲେ। ଆମର ପାପର ଦଣ୍ଡକୁ ସେ କୃଷ ଉପରେ ନିଜେ ବହନ କଲେ। ଈଶ୍ୱର କୁହନ୍ତି ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କଠାରେ ନିଜର ବିଶ୍ୱାସ ସ୍ଥାପନ କରନ୍ତି ସେମାନେ ଆଉ ଦଣ୍ଡ ଭୋଗ କରିବେ ନାହିଁ, କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କର ପାପ ସକାଶେ ସେ ପାପର ଦଣ୍ଡକୁ ନିଜେ ବହନ କରି ତାଙ୍କୁ ମୁକ୍ତ କରିଦେଇଛନ୍ତି। ମୃତ୍ୟୁର ତିନି ଦିନ ପରେ ଯୀଶୁ ପୁନର୍ବାର ଜୀବିତ ହେଲେ, କାରଣ ସେ ଥିଲେ ଈଶ୍ୱର ଓ ତାପରେ ସେ ସ୍ୱର୍ଗକୁ ସ୍ୱଦେହରେ ପ୍ରତ୍ୟାବର୍ତ୍ତନ କଲେ। ଆପଣ କ'ଣ ପାପର ଏହି ଦଣ୍ଡରୁ ଅର୍ଥାତ୍ ଚିର ପ୍ରଜ୍ୱଳିତ ନରକରୁ ରକ୍ଷା ପାଇବାକୁ ଚାହାନ୍ତି? ତାହେଲେ ପ୍ରଭୁ ଯୀଶୁଙ୍କୁ ପ୍ରାର୍ଥନା କରନ୍ତୁ, ସେ ନିତ୍ୟଜୀବୀ ଓ ଆପଣଙ୍କର ପ୍ରାର୍ଥନା ନିଶ୍ଚୟ ଶୁଣିବେ। ଆପଣ ତାଙ୍କୁ ନିଜର ହୃଦୟର ସହିତ ପ୍ରାର୍ଥନା କରି କହନ୍ତୁ, ପ୍ରିୟ ପ୍ରଭୁ ଯୀଶୁ, ମୁଁ ଜଣେ ପାପୀ ଓ ସେଥିପାଇଁ ମୁଁ ଅନୁତପ୍ତ। ମୋର ପାପ କ୍ଷମା କରନ୍ତୁ। ମୋ ସକାଶେ ମୃତ୍ୟୁଭୋଗ କରିଥିବାରୁ ମୁଁ ତୁମକୁ କ୍ଷମା ମାଗୁଛି। ମୋର ସମସ୍ତ ପାପ ଦୂର କର ଓ ମୋତେ ଶୁଚି କର। ଆପଣ ଯେତେବେଳେ ଏହିପରି ପ୍ରାର୍ଥନା କରିବେ ସେତେବେଳେ ସେ ଆପଣଙ୍କର ପାପ କ୍ଷମା କରିବେ ଓ ଆପଣଙ୍କର ହୃଦୟରେ ବାସ କରିବାକୁ ଆସିବେ। ସେ ତାଙ୍କର ପବିତ୍ର ଆତ୍ମା ଆପଣଙ୍କର ହୃଦୟକୁ ପଠାଇବେ। କୌଣସି ମନ୍ଦ କାର୍ଯ୍ୟ ନ କରିବାକୁ ସେ ଆପଣଙ୍କୁ ସାହାଯ୍ୟ କରିବେ। ଯେକୌଣସି ସମୟରେ ତାଙ୍କୁ ପ୍ରାର୍ଥନା କଲେ ସେ ଆପଣଙ୍କୁ ସାହାଯ୍ୟ କରିବେ, କାରଣ ସେ ଆପଣଙ୍କୁ ପ୍ରେମ କରନ୍ତି। ଯୀଶୁଖ୍ରୀଷ୍ଟ ଯେ ସଦା ଜୀବିତ, ସେ ମୃତ୍ୟୁକୁ ଜୟ କରି ତାହାର ପ୍ରମାଣ ଦେଇଛନ୍ତି। ସେଥିପାଇଁ ତାଙ୍କୁ ପ୍ରାର୍ଥନା କରିବା ଛଡ଼ା ଅନ୍ୟ କାହାକୁ ପ୍ରାର୍ଥନା କଲେ କିଛି ଲାଭ ନାହିଁ। ଈଶ୍ୱର ପ୍ରତିଜ୍ଞା କରିଛନ୍ତି ଓ ସେ ଆପଣଙ୍କୁ ନିଶ୍ଚୟ ରକ୍ଷା କରିବେ। ଏ ଉପାୟରେ କେବଳ ମୃତ୍ୟୁ ପରେ ଆପଣ ସ୍ୱର୍ଗକୁ ଯାଇପାରିବେ। ସେଥିପାଇଁ ସମୟ ଥାଉ ଥାଉ ଆପଣ ନିଜକୁ ପ୍ରସ୍ତୁତ କରନ୍ତୁ, ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ସ୍ଥାପନ କରନ୍ତୁ।